ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜାରି ରହିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ। ରାଜ୍ୟର ସମସ୍ତ ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଭୂମିକା ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜିଠାରୁ ଦୁଇଦିନିଆ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ନୂଆଦିଲ୍ଲୀ ଘୋଷଣାନାମା ପ୍ରକାଶ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଘୋଷଣାପତ୍ର ସଦସ୍ୟ ଦେଶଗୁଡ଼ିକର ସହଭାଗୀ ସଂକଳ୍ପକୁ ପ୍ରତିପାଦନ କରୁଛି। ତେବେ ଏହାର କାର୍ଯ୍ୟାନ୍ୱୟନ ପ୍ରତ୍ୟେକ ଅଂଶୀଦାର ରାଷ୍ଟ୍ରର ସହଭାଗୀ ଦାୟିତ୍ୱ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରତିନିଧିତ୍ୱ, ପ୍ରତିକ୍ରିୟାଶୀଳତା ଏବଂ ନୀତି ନିର୍ଦ୍ଧାରଣରେ ସଂସ୍କାର ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରୀୟ ସଂସ୍ଥାଗତ ଢାଞ୍ଚା ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଉଛନ୍ତି। ପରିବର୍ତ୍ତିତ ବୈଶ୍ୱିକ ପରିସ୍ଥିତିରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ମୋଦି କହିଛନ୍ତି।
प्रमुख वैश्विक और क्षेत्रीय विषयों पर हमारे दृष्टिकोण शामिल है। साथ ही ब्रिक्स कोऑपरेशन को और सुदृढ़ करने की प्राथमिकताएं समाहित है। किसी सदस्य की ओर से आपत्ति व्यक्त नहीं की गई है। न्यू दिल्ली डिक्लेरेशन 2026 को सर्वसम्मति से एडॉप्ट किया जाता है।
ବ୍ରିକ୍ସ ସଂଗଠନର 20 ବର୍ଷ ପୂର୍ତ୍ତି ପାଳନ ଅବସରରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ଦ୍ୱାରା 2 ସ୍ମାରକୀ ଡାକଟିକଟ ଉନ୍ମୋଚିତ ହୋଇଛି। ସମ୍ମିଳନୀର ଉଦ୍ଘାଟନୀ ସମାରୋହକୁ ସମ୍ବୋଧନ କରି ଶ୍ରୀ ମୋଦି ପ୍ରତିବର୍ଷ ଅଧ୍ୟକ୍ଷତାରେ ପରିବର୍ତ୍ତନ ସତ୍ତ୍ୱେ ବ୍ରିକ୍ସ ସଦସ୍ୟ ଗୋଷ୍ଠୀର ସଂସ୍ଥାଗତ ଗତିଶୀଳତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଥିପାଇଁ ବ୍ରିକ୍ସ ନିରନ୍ତରତା ଓ କାର୍ଯ୍ୟାନ୍ୱୟନ ବ୍ୟବସ୍ଥା ଉପରେ ସେ ପ୍ରସ୍ତାବ ଦେଇଛନ୍ତି। ଆଗାମୀ 20 ବର୍ଷ ପାଇଁ ନୂତନ ତଥା ମହତ୍ତ୍ୱାକାଂକ୍ଷୀ ରୂପରେଖ ପ୍ରସ୍ତୁତ ଉପରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ସୀମା ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ନିର୍ବାଚନ ପୂର୍ବରୁ ସୀମା ନିର୍ଦ୍ଧାରଣ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ୱାର୍ଡ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ବ୍ୟବସ୍ଥା ଉପରେ କାର୍ଯ୍ୟ କରିବାକୁ ଜିଲ୍ଲାପାଳମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ଓଡ଼ିଶା ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ତତ୍ତ୍ୱାବଧାନରେ ଅଦାଲତ ଆୟୋଜନ କରାଯାଇଛି। ହାଇକୋର୍ଟରେ 175 ବିଭିନ୍ନ କିସମର ମାମଲାର ସମାଧାନ କରାଯିବା ସହିତ ମୋଟରଯାନ ଦୁର୍ଘଟଣା ମାମଲାଗୁଡ଼ିକର ବିଚାର କରାଯାଇ କ୍ଷତିପୂରଣ ବାବଦରେ 19,65,375,338 ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ଦୌରା ଜଜ୍ ନଳାଙ୍କସ୍ଥିତ ଜିଲ୍ଲା ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ 1,240 ମକଦ୍ଦମାର ଆପୋଷ ସମାଧାନ କରାଯାଇ ମୋଟ 5,03,72,313 ଆଦାୟ କରାଯାଇଛି। ନବରଙ୍ଗପୁରଠାରେ ଅନୁଷ୍ଠିତ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ସର୍ବମୋଟ 100 କୋର୍ଟ କେସ୍ ଓ 32,219 ରାଜସ୍ୱ କେସ୍ର ଫଇସଲା କରାଯାଇ 15,67,480 ରାଜସ୍ୱ ଆଦାୟ କରାଯାଇଛି। ରାୟଗଡ଼ା ସିଭିଲ୍ କୋର୍ଟ ପରିସରରେ ଅନୁଷ୍ଠିତ ଲୋକ ଅଦାଲତରେ ରାୟଗଡ଼ା ଜିଲ୍ଲା ଅଦାଲତ ସମେତ ଗୁଣୁପୁର, ବିଷମକଟକ, କାଶୀପୁର, ପଦ୍ମପୁର ଏବଂ ମୁନିଗୁଡ଼ା ଅଦାଲତରେ 154 ମାମଲାର ଫଇସଲା କରାଯାଇ 60,44,355 ଜରିମାନା ଆଦାୟ କରାଯାଇଛି। ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ସ୍ଥାନରେ ଜାତୀୟ ସ୍ତରୀୟ ଲୋକ ଅଦାଲତରେ ମୋଟ 24,518 ମକଦ୍ଦମାର ଫଇସଲା କରାଯାଇ 1,38,24,199 ଜରିମାନା ଆଦାୟ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟରେ 13ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତ ବିଶ୍ୱବିଦ୍ୟାଳୟର ନୂତନ ପତ୍ରିକା ଏନ୍ଏଲ୍ୟୁ ମେଡିଟେସନ୍ ବ୍ଲକ୍ସକୁ ଉନ୍ମୋଚନ କରିଥିଲେ। ଭାରତ ଅନ୍ତର୍ଜାତୀୟ ଆଇନ ଶିକ୍ଷା ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ IIULER ପ୍ରଫେସର ଡକ୍ଟର ଆର୍ ଭେଙ୍କଟରାଓ ଯୋଗଦେଇ କହିଛନ୍ତି, ଆଇନଜୀବୀ ଏବଂ ସମଗ୍ର ଆଇନ ପେଶାର ମଙ୍ଗଳ ପାଇଁ ଜନସ୍ୱାର୍ଥ ଆଇନଜୀବୀତ୍ୱ ଅତ୍ୟନ୍ତ ଆବଶ୍ୟକ। ସମାବର୍ତ୍ତନ ଉତ୍ସବରେ 246 ଜଣଙ୍କୁ ସ୍ନାତକ ଡିଗ୍ରୀ, 6 ଜଣଙ୍କୁ ଡକ୍ଟରେଟ୍ ଉପାଧି, 48 ଜଣଙ୍କୁ LLM ଡିଗ୍ରୀ ଏବଂ 23 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଜୀବନ ରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ରବାସନ ବେଳେ ପ୍ରାଥମିକ ଚିକିତ୍ସା। ପ୍ରାଥମିକ ଚିକିତ୍ସା ହେଉଛି ଏକ ଜରୁରୀକାଳୀନ ପଦକ୍ଷେପ ଯାହା ମୁଖ୍ୟତଃ ସରଳ ଓ ପ୍ରାଥମିକ ସ୍ତରରେ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱ ଦେଇଥାଏ। 2000 ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାର ଦିନ ଆନ୍ତର୍ଜାତିକ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ସୋସାଇଟି ଫେଡେରେସନ୍ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ନିମାପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦରେ 29 ହାଇମାଷ୍ଟ ଲାଇଟ୍ର ଲୋକାର୍ପଣ, 3 ପାନୀୟ ଜଳ କିଓସ୍କୋ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ ବିଦ୍ୟୁତ୍ ଚାଳିତ ଯାନ ପାଇଁ ଚାର୍ଜିଂ ଷ୍ଟେସନ୍, 100 କ୍ଷମତା ବିଶିଷ୍ଟ ଗୋଶାଳା ଓ 6 ନମ୍ବର ୱାର୍ଡରେ ଯୋଗ ଓ ଧ୍ୟାନ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଶ୍ରୀମତୀ ପରିଡ଼ା ନିମାପଡ଼ା ପାଇଁ 3 ବର୍ଜ୍ୟବସ୍ତୁ ସଂଗ୍ରହ ଯାନର ଶୁଭାରମ୍ଭ କରି କହିଛନ୍ତି, ଏହା ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନରେ ସହାୟକ ହେବ। ଭିତ୍ତିଭୂମି ନିର୍ମାଣରୁ ଆରମ୍ଭ କରି ବିଭିନ୍ନ ଜନସୁବିଧାର ବିକାଶ, ସ୍ୱଚ୍ଛତା, ଆଲୋକୀକରଣ ଓ ଉନ୍ନତ ନାଗରିକ ସେବା ଯୋଗାଇଦେବାକୁ ସରକାର ସଂକଳ୍ପବଦ୍ଧ ବୋଲି ସେ କହିଛନ୍ତି। ପୂର୍ତ୍ତ ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ଭାପୁର ଓ ଖଣ୍ଡପଡ଼ା ବ୍ଲକ୍ରେ 105 କୋଟି ଟଙ୍କା ବ୍ୟୟରେ 7 ରାସ୍ତା ଓ ସେତୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ସେତୁ ନିର୍ମାଣ ଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବା ସହ କୃଷି, ବାଣିଜ୍ୟ, ଶିକ୍ଷା ଓ ରୋଜଗାରର ସୁଯୋଗକୁ ଆହୁରି ଗତି ମିଳିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ସପ୍ତାହବ୍ୟାପୀ ଅଭିଯାନର ଶୁଭାରମ୍ଭ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁ ମୁରୁଗମ୍ ଯୋଗଦେଇ ସମୁଦ୍ର ଓ ବେଳାଭୂମିର ସୁରକ୍ଷା କ୍ଷେତ୍ରରେ ଗଞ୍ଜାମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ମୌଳିକ ସମସ୍ୟାଗୁଡ଼ିକର ସମାଧାନ, ଜିଲ୍ଲାର ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ଜିଲ୍ଲା ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଦର ମହକୁମା ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ଯନ୍ତ୍ରପାତିର ଅଚଳ ଓ ଅଭାବ ଭଳି ସମସ୍ୟା ଉପରେ ଆଲୋଚନା ହୋଇଛି। ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ବିକାଶ ସହ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଶୌଚାଳୟ ନିର୍ମାଣ ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନେଇ ଆଲୋଚନା ହୋଇଥିଲା। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟର ପ୍ରଥମେଶ ଅରବିନ୍ଦ ରାଜଶେଖୀଙ୍କ ଅଧ୍ୟକ୍ଷତାରେ ଆମେ ପଢ଼ିବା ଆମ ଭାଷାରେ କାର୍ଯ୍ୟକ୍ରମ ଅଧୀନରେ ମାତୃଭାଷା ଶିକ୍ଷଣ ସାମଗ୍ରୀର ସମୀକ୍ଷା ପାଇଁ ଜିଲ୍ଲାସ୍ତରୀୟ ବିଶେଷଜ୍ଞ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତାବିତ ଶିକ୍ଷଣ ସାମଗ୍ରୀଗୁଡ଼ିକର ଭାଷାର ସଠିକତା, ସ୍ଥାନୀୟ ଶବ୍ଦାବଳୀର ସମ୍ପୃକ୍ତି ଏବଂ ଶିଶୁ ଉପଯୋଗୀ ବିଷୟବସ୍ତୁ ସୁନିଶ୍ଚିତ କରିବାକୁ ବିଶେଷଜ୍ଞମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଆସନ୍ତା ମଙ୍ଗଳବାର ଦିନ ପାଳନ କରାଯିବ। କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ ପର୍ଥୁଲା, ବାହାଦୁରପଦର ଓ ପଲକାପଡ଼ା ଅଞ୍ଚଳର ଲୋକେ ନୂଆଖାଇ ପାଳନ କରିଛନ୍ତି। ଜିଲ୍ଲାରେ 5 ପର୍ଯ୍ୟାୟରେ ନୂଆଖାଇ ପାଳନ କରାଯିବାର ପରମ୍ପରା ରହିଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ସଦରବଳିଆ ଗ୍ରାମର ବିଶିଷ୍ଟ ସାରସ୍ୱତ୍ୱ ସାଧକ, ନାଟ୍ୟ ନିର୍ଦ୍ଦେଶକ ସୁଧାଂଶୁ ଶେଖର ବେହେରାଙ୍କର 105 ବୟସରେ ପରଲୋକ ହୋଇଛି। ତାଙ୍କ ଗ୍ରାମ ସଦରବଳିଆରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆକାଶବାଣୀ କଟକ କେନ୍ଦ୍ରରେ ସ୍ୱର୍ଗତ ବେହେରାଙ୍କର 22 ନାଟକ ପରିବେଷିତ ହୋଇଛି। ଫୁଲ ଫସଲ ନାଟକ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କୃତ ହୋଇଥିଲା। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହୋଇଛି ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ। ପ୍ରଥମ ଦିନର ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବିତ ଘୋଷଣାପତ୍ର ସର୍ବସମ୍ମତିକ୍ରମେ ଗୃହୀତ। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଜାରି ରହିଛି ସୀମା ନିର୍ଦ୍ଧାରଣ କାର୍ଯ୍ୟ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।